ଭାଇ ସତୀଶର ରହିଲାରଣ କହିବୁନି କଥା ପତିତାଣ
ଡିଜେ ଶୁଭମ ଡିଜେ ଶୁଭମ
ଶୁଭମ ଶୁଭମ।